অহরাত্রে চতুষ্টয়া সঞ্জত তাবতি কলা, চৌষট্টি দিনে চৌষট্টি কলা সম্পূর্ণ জ্ঞান সে প্রাপ্ত হবে। এবং গুরু দক্ষিণা আচার্য, আচার্যকে গুরু দক্ষিণা কোণ দেলে ছন্দেয়া মাসতু নূপ লোভ প্রলোভন দেখিলে কোণ দেবু দক্ষিণা, তেমনি তাঁকর মত পুত্রকে আনিকি দে। তেমনি ভগবানকর সেটি লীলা সরিলা পরে ভগবান ফেরি আসছেন, আসিকি ভগবান বর্তমান সেটি কোটি অছেন উজ্জয়ন, ফেরিকি কোটি আসলে মথুরা আসলে মথুরার ছয়াশ অধ্যায় শ্লোক তিন রে উদ্ধব সে কৌশল কচ্ছ উদ্ধবং ভজং সৌম্যা ভজং সৌম্যা পিতৃণ পিতৃমাবহ্নামীং মৎসন্দেশমুচয়া। তেমনি ভগবান যেহেতু বৃন্দাবন ছাড়িকি অক্রূর তাকে আনিকি আসলে অনচাশ অধ্যায়ে অক্রূরঙ্ বিষয়ে বর্ণনা করা যাইছে, তেমনি সেইটু মথুরা লীলা সব চালিশ ভিতরে দু তিন মাস হয়েগলা যাই না, তেমনি উদ্ধব পঠাচ্ছেন বহু তাহলে রয়েছে রহস্য কোণ পাই উদ্ধব পঠাইলে সব আচার্য মানে বহু প্রকার কথা কুহাইছে। তেমনি উদ্ধব কৌশল গাছ উদ্ধব উদ্ধব তুমি যা ব্রজং সৌম্যং ব্রজ ব্রজকু যা সৌম্য, তুমি কহিলে সব প্রকার গুণবান ব্যক্তি সৌম্য। ব্রজ শব্দ ভগবান ভগবদ গীতার মধ্যে কইছেন কোটা সর্বধর্মান পরিত্যজ্য মামেকং শরণং ব্রজ, কৃষ্ণ গৌরগোবিন্দ সে মহারাজ কহন্তি ভগবান এটি ব্রজ শব্দ কাই ব্যবহার কলে গছ শব্দ কাই না কলে, এটি কহিলে গছ গছ উদ্ধব ব্রজং সৌম্য গছ কহিলে শব্দ সেটি গছ বি কইপারে, ব্রজ শব্দ কহার উদ্দেশ্য হচ্ছে ভগবানকর পরোক্ষ ভাবে ব্রজ কথা মনে পড়লা, এই ব্রজ প্রেমর ইয়ে হচ্ছে এটা সর্বধর্মান পরিত্যজ্য শরণং ব্রজ, এটি ব্রজ শব্দ ব্যবহার ভগবান কলে। ব্রজর বিভিন্ন অর্থ অছি, তেমনি ব্রজ শব্দর ব্যবহার করার উদ্দেশ্য হচ্ছে ভগবানকর ব্রজ কথা ব্রজলীলা কথা মনে পড়লা অর্জুন কহিলা বেড়ে, তেমনি পরোক্ষ ভাবে ব্রজ ব্রজধাম কথা মনে কুচি অর্জুন, তেমনি এটি ভগবান কুচি তুমি যাও ব্রজ বলে কই না গছ বলে কহিলে, গছ উদ্ধব ব্রজং সৌম্যং প্রীতি নো প্রীতমাবহ মোর পিতা নো মোর পিতা মাতা এমানু সবু প্রীতি মোর প্রীতিপূর্ণ কথা সন্দেশ জানা তেণু প্রীতিমা রহ, তাপরে আপন করা গোপীনা মত বিয়োগাধি আধি আধি হচ্ছে কোণ আধি ব্যাধি দুটি জিনিস আছে, আধি হচ্ছে মনস্তাপ ব্যাধি হচ্ছে শরীর পীড়া বিভিন্ন রোগ, তেমন গোপী মানুষ শরীরের কোণী রোগ নাই কিন্তু তাঁর মনরে সে সবুলে মনস্তাপ করছেন যেহেতু ভগবান সেটি না তাঁর প্রাণ চালগাল ভালো লাগুচি, তেমনি তাঁকু মত সন্দেশই বিমোচে মোর সন্দেশ প্রদান কর, মোর সন্দেশ দেলে সেমানে এই দুঃখ মুক্তি পাইবে, প্রকৃত সে দুঃখ ন সেটা প্রকৃত এটা হচ্ছে বিপ্লম্ব বিপ্লম্ব ভাব, বিপ্লম্ব ভাবে ভগবান শাস্ত্রে বর্ণনা করা যাইছে ভগবান ব্রজ ছাড়ি কুয়াড়ে যাতে না নহি ব্রজাতি ব্রজং পরিত্যজ্য পাদম একম ন গচ্ছতি, ভগবান ব্রজধামকে ছাড়িকি কুয়াড়ে যাতে না কিন্তু এটা লীলারে সেটাকে কোষ করছেন প্রকট বর্তমান অপ্রকট হয়ে যাইছেন, তেমনি তাঁকর যে দর্শনরে তাঁকর অনুপস্থিতিরে গোপী মানে তাঁর পিতা মাতা সখা এমিতিকি পশুপক্ষী গছলতা ইত্যাদি সমস্তে জুড়ি যে হচ্ছেন, তেমনি ভগবানকর সন্দেশ প্রাপ্ত হলে সেমানে সেতু মুক্ত হবে সেই যে দুঃখ যন্ত্রণ মুক্ত হবে প্রকৃত সেটা আনন্দ পাচ্ছেন এই আনন্দটা আহ অধিক হব এটা হচ্ছে তত্ত্ব। ତେଣୁ ବିଶ୍ୱନାଥ ଗୋଟେ କହୁଛନ୍ତି ତଦ୍ ବିମୋଚନ ମାପି ମମ ସନ୍ଦେଶ ହେଇରହିବ ନା ତୁ ତୋଦ ବାକ୍ୟ ଚାତୁର୍ଯ୍ୟାଦି ବି ବ୍ରଜଙ୍କ କାହିଁକି ପଠେଇଲେ ଉଦ୍ଧବଙ୍କୁ ଉଦ୍ଧବ ହେଉଛନ୍ତି କିଭଳି ଭାବରେ ଉଦ୍ଧବଙ୍କ ବିଷୟରେ ଉଦ୍ଧବଙ୍କର କ'ଣ ତାଙ୍କର ବିଶେଷତ୍ଵ ଉଦ୍ଧବ ପ୍ରବର ମନ୍ତ୍ରୀ ବିଷ୍ଣୁନାଙ୍ଗ ପ୍ରବର ମନ୍ତ୍ରୀ ବିଷ୍ଣୁଙ୍କର ଯେତେ ମନ୍ତ୍ରୀ ଅଛନ୍ତି ବିଷ୍ଣୁ ବଂଶରେ ଅକ୍ରୁର ଇତ୍ୟାଦି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ପ୍ରବର ମନ୍ତ୍ରୀ ଶ୍ରେଷ୍ଠ ଏବଂ ଆଉ କ'ଣ ବିଷ୍ଣୁନାଙ୍ଗ ପ୍ରବର ମନ୍ତ୍ରୀ ଆଉ କ'ଣ ବୃହସ୍ପତି ସାକ୍ଷାତ ଶିଷ୍ୟ ବୃହସ୍ପତି ସାକ୍ଷାତ ତେଣୁ ଏଇ 46 ଅଧ୍ୟାୟରେ ଏଇଟା ବୋଧେ ରହିଛି ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ନାଇଁ କି ସାକ୍ଷାତ ସାକ୍ଷାତ ବୃହସ୍ପତି ତାଙ୍କୁ ନେଇକି ପାଠ ପଢ଼ାଉଥିଲେ ଏବଂ ଆଉ କୃଷ୍ଣାଙ୍କ ପ୍ରବର ମନ୍ତ୍ରୀ କୃଷ୍ଣସ ଦୈତ ସଖା କୃଷ୍ଣଙ୍କର ଯେତେ ସଖା ଅଛନ୍ତି ତାଙ୍କୁ ତ ଶ୍ରେଷ୍ଠ ହେଉଛନ୍ତି ଦୈତ ଅତି ଅତି ଅନ୍ତରଙ୍ଗ ସଖା ହେଉଛନ୍ତି ଉଦ୍ଧବ କୃଷ୍ଣସ ଦୈତ ସଖା ଆଉ କ'ଣ ନା ଶିଷ୍ୟ ବୃହସ୍ପତି ସାକ୍ଷାତ ବୃହସ୍ପତିଙ୍କର ବହୁତ ଶିଷ୍ୟ ଅଛନ୍ତି ଦେବତାମାନେ ତାଙ୍କଠୁ ପଢ଼ୁଛନ୍ତି କିନ୍ତୁ ଉଦ୍ଧବଙ୍କୁ ସେ ଡାକିକି ନେଇ ପଢ଼େଇଥିଲେ ବୃହସ୍ପତି ସାକ୍ଷାତ ଆଉ କ'ଣ ଉଦ୍ଧବଙ୍କ ବିଷୟରେ କୁହାଯାଇଛି ନା ଉଦ୍ଧବ ବୁଦ୍ଧି ସପ୍ତମ ବୁଦ୍ଧି ବୁଦ୍ଧିରେ ସବୁଠାରୁ ଉନ୍ନତ ବୁଦ୍ଧି ତାଙ୍କର ସପ୍ତମ କିନ୍ତୁ ବୁଦ୍ଧି ଅଧିକା ହେଲେ ଗୋଟେ ଅସୁବିଧା ହେଉଛି କ'ଣ ଗୋଟେ ଗର୍ବ ଆସିଯିବ ଯେ ମୋର ବହୁତ ବୁଦ୍ଧି ଅଛି ତେଣୁ ଭଗବାନ ତାଙ୍କୁ ପଠାଉଛନ୍ତି ତମେ ଯାଇକିରି ଏଠି ବିଶ୍ୱନାଥ କୋଉଠି କହୁଛନ୍ତି ତତ୍ ବିମୋଚନ ମମ ସନ୍ଦେଶ ହେଇ ରହିବ ତାଙ୍କୁ ଯେଉଁ ତମେ ଭାବୁଛ ମୁଁ ବହୁତ ଜ୍ଞାନ ଜାଣିଛି ସବୁ କହିକିରି ଇଏ କରିଦେବି ତାଙ୍କର ଦୁଃଖକୁ ଦୂର କରିଦେବି ତମେ ସେଇଟା କରିପାରିବନି ଭଗବାନଙ୍କର ଜାଣିଛନ୍ତି ତାଙ୍କ ମନୋଭାବକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନା ତୁ ତତ୍ ବାକ ଚାତୁର୍ଯ୍ୟା ଦେବି ତମର ବାକ ଚାତୁରୀ ସେଠି କାମ କରିବନି ଫେଲ୍ ମାରିଯିବ କିନ୍ତୁ ତଥାପି ସେ ବାକ ଚାତୁରୀ ଦେଖେଇଛନ୍ତି ଭଗବାନ କହିନାହାନ୍ତି ନା ଏଇଟା ଭଗବାନ ମନରେ ଏଇଟା କହିଛନ୍ତି ମତ ସନ୍ଦେଶ ବୋଲି କହିଲେ ନା ମତ ସନ୍ଦେଶ ମୋ ସନ୍ଦେଶରେ ଇଏ କର ତମ କଥା କହିବା ଦରକାର ନାହିଁ କିନ୍ତୁ ସେ ତାଙ୍କ କଥା କହିବେ ଉଦ୍ଧବ କହିବେ ସେଇଟା ବର୍ଣ୍ଣନା କରାଯିବ ମତ ସନ୍ଦେଶ ହେଇ ବିଉଚ ନା ତୁ ତତ୍ ବାକ ଚାତୁର୍ଯ୍ୟା ଦେବି ସନ୍ଦେଶ ହେଇ ରପି ବହୁ ବି ରେବ ନା ତୁ ସନ୍ଦେଶ ନେଇ କି ନା ବିଭିନ୍ନ ପ୍ରକାର ସନ୍ଦେଶ ଭଗବାନ ଦେଇଛନ୍ତି ଗୋଟିଏ ସନ୍ଦେଶ ଦେଇନାହାନ୍ତି ଜ୍ଞାନ ଯୋଗ ଉପଦେଶ ହେଇନ ତା ଦେହରେ ମଧ୍ୟ ଜ୍ଞାନ ଯୋଗ ଭଗବାନ ପ୍ରଦାନ କରିଛନ୍ତି ତେଣୁ ଉଦ୍ଧବଙ୍କୁ ପୁଣି କହୁଛନ୍ତି ତାନ୍ ମନ ମନସ୍କା ମତ୍ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହିକା ମାମେବ ଦୈତଂ ପ୍ରେଷ୍ଠଂ ମହାତ୍ମାନ ମନସାଗତା ଯେ ତ୍ୟକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ତାନ୍ ବିଭର୍ମିହମ୍ ସେମାନଙ୍କର ବିଶେଷତ୍ୱ ହେଉଛି ବ୍ରଜଗ୍ରାମର ଅଧିବାସୀମାନଙ୍କର ସେମାନେ ମନ ମନସ୍କା ଭଗବତ ଗୀତାର ଯେଉଁ 4 ହେଉଛି ଶ୍ରେଷ୍ଠ ଜ୍ଞାନ ଭଗବତ ଗୀତାରେ କ'ଣ କ'ଣ ସେଇଟା ମନ ମନା ଭବ ମୋର ମନରେ ମୋତେ ଚିନ୍ତା କର ମୋର ଭକ୍ତ ହୁଅ ମୋ ଜାଜି ମୋର ପୂଜା କର ଏବଂ ମାଙ୍କ ନମସ୍କୃତ ମୋତେ ପ୍ରଣାମ କର ତେଣୁ ଏହି ଶ୍ଳୋକଟି 2 କହିଛନ୍ତି 9 ଅଧ୍ୟାୟ 34 ଶ୍ଳୋକରେ ଏବଂ 18 ଅଧ୍ୟାୟ 65 ଶ୍ଳୋକରେ ଟିକେ ପରିବର୍ତ୍ତନ କରି କହିଛନ୍ତି କିନ୍ତୁ 4 ଜିନିଷ କହିଛନ୍ତି ମନମନା ଭବ ମଧୁଭକ୍ତ ମଜାଜି ମାଙ୍କ ନମସ୍କୃତ ଗୋପୀମାନେ ବା ବୃନ୍ଦାବନ ଅଧିବାସୀମାନେ ସେଇଭଳି ଭାବରେ ମନ ମନସ୍କା ସେମାନେ ମନରେ ସବୁବେଳେ ମତେ ଚିନ୍ତା ମତ୍ ପ୍ରାଣ ତାଙ୍କ ପ୍ରାଣ ହେଉଛି ସେ ଭଗବାନ କୃଷ୍ଣ ମଦର୍ଥେ ତ୍ୟକ୍ତ ଦେହିକା ଦେହ ପାଇଁ ଯେଉଁ ଶୋଇବା ଉଠିବା ଏସବୁ ଶରୀର ଯେଉଁ ଆବଶ୍ୟକତା ରହିଛି ସେଗୁଡ଼ା ମଧ୍ୟ ତ୍ୟାଗ କରିଦେଇଛନ୍ତି ମଦର୍ଥେ ତ୍ୟକ୍ତ ଦେହିକା ମାମେବ ଦୈତଂ ପ୍ରେଷ୍ଠଂ ମା ତାଙ୍କର ସବୁଠାରୁ ଶ୍ରେଷ୍ଠ କିଏ ପ୍ରେଷ୍ଠ କିଏ ତାଙ୍କ ପ୍ରିୟତମ କିଏ ଶ୍ରେଷ୍ଠ ପ୍ରିୟତମ କିଏ ନା ମା ମୁଁ ହେଉଛି ତାଙ୍କର ପ୍ରିୟତମ ଏବଂ ଆତ୍ମାନଂ ମନସା ଗତା, ତାଙ୍କର ଆତ୍ମା ମଧ୍ୟ ମୋଠାରେ ମନୋନିବେଶ କରିଛି ମନସା ଗତା। ଯେଉଁମାନେ ଯିଏ ତ୍ୟକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ତାନ୍ ଭୀମନ୍ୟ, ଯେଉଁମାନେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ସମସ୍ତ ଧର୍ମକୁ ତ୍ୟାଗ କରିଛନ୍ତି, ତ୍ୟକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ମୋ ପାଇଁ ସେମାନେ ତ୍ୟାଗ କରିଛନ୍ତି, ତାନ୍ ବିଭର୍ମିହମ୍, ମୁଁ ତାଙ୍କର ପାଳନ କରିବି, ତାଙ୍କୁ ପୋଷଣ କରିବି। ସିଦର୍ଶନ କହୁଛନ୍ତି ମୟେବ ସଂକଳ୍ପତ୍ମକ ମନୋଜାସାଙ୍କା, ମନରେ ମନର ହେଉଛି ଦୁଇଟି ପ୍ରକାର କାର୍ଯ୍ୟ, ମନର ଧର୍ମ ଏମିତି ତିନିଟା କୁହାହେଉଛି, ଗୋଟେ ହେଉଛି ଥିଙ୍କିଂ ଫିଲିଂ ୱିଲିଂ। ମନରେ ସବୁବେଳେ କିଛି କିଛି ନା କିଛି ଚିନ୍ତା ଚାଲିଥିବ, କିଛି ଅନୁଭବ କରୁଥିବ ଏବଂ କିଛି ଇଚ୍ଛା କରୁଥିବ, ଥିଙ୍କିଂ ଫିଲିଂ ୱିଲିଂ, ଏ ତିନୋଟି ହେଉଛି ମନର ଧର୍ମ। ପୁଣି ମନର ବିଶେଷତା ହେଉଛି ଯେ ସିଏ ଦୁଇଟି କାର୍ଯ୍ୟ କରୁଛି, ଗୋଟେ ସଂକଳ୍ପ ଗୋଟେ ହେଉଛି ବିକଳ୍ପ, ଏଇଟା କରିବି ଏଇଟା ତ୍ୟାଗ କରିବି, ଏଇଟା ନେବି ଏଇଟା ଗ୍ରହଣ କରିବି ଏଇଟା ତ୍ୟାଗ କରିବି, ସଂକଳ୍ପ ବିକଳ୍ପ ସବୁ ଥିବ। ତେଣୁ ସିଦ୍ଧସ୍ୱାମୀଙ୍କ ମୟେବ ସଂକଳ୍ପାତ୍ମକ ମନୋ ଯାସାଙ୍କା, ସଂକଳ୍ପ ସବୁବେଳେ ଭଗବାନ ବିଷୟରେ ସେମାନେ ଚିନ୍ତା କରୁଛନ୍ତି, ସଂକଳ୍ପ କରୁଛନ୍ତି। ଅହମେବ ପ୍ରାଣ ଯଶାଙ୍କା, ମୋ ପ୍ରାଣ ଯଦି କୁହାହେଉଛି, ତାଙ୍କର ପ୍ରାଣ ହେଉଛି କୃଷ୍ଣ। ମଦର୍ଥେ ତ୍ୟକ୍ତ ଦେହିକା, ପତି ପୁତ୍ରାଦୟ ଯାହାବିସ୍ତା, ଦରକାର ପଡ଼ିଲେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିପାରୁଛନ୍ତି, ତାଙ୍କ ପୁତ୍ରଙ୍କୁ ତ୍ୟାଗ କରିପାରୁଛନ୍ତି, ସେମାନେ ହେଉଛନ୍ତି ତ୍ୟକ୍ତ ଦେହିକା। ଏବଂ ବିଭର୍ମି ଅର୍ଥ ହେଉଛି ପୋଷୟାମି ସମ୍ବର୍ଦ୍ଧୟାମି ସୁଖୟାମି ଇତ୍ୟାର୍ଥ, ତାଙ୍କୁ ପୋଷଣ କରିବେ, ତାଙ୍କର ଯାହା ଦରକାର ସେଇଟା ଦେବେ, ତାଙ୍କୁ ସମ୍ବର୍ଦ୍ଧୟାମି ତାଙ୍କର ସମସ୍ତ କିଛି ବର୍ଦ୍ଧନ କରିବେ, ଏବଂ ସୁଖୟାମି ତାଙ୍କୁ ସୁଖ ପ୍ରଦାନ କରିବେ ଇତ୍ୟର୍ଥ ସିଦ୍ଧ ସ୍ୱାମୀ କହୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଉଦ୍ଧବଙ୍କୁ କହିଲେ, ତେଣୁ ଉଦ୍ଧବକୁ ତାଙ୍କର ଦେଲେ ରଥଟି ଦେଲେ, ଯେଉଁ ରଥରେ ଅକ୍ରୁର ଆଣିକି ଆଣିଥିଲେ ସେଇ ରଥରେ ତାଙ୍କୁ ବସେଇକି ପଠାଇଲେ। ତେଣୁ ଉଦ୍ଧବ ସବୁବେଳେକର ଉଦ୍ଧବ ତାଙ୍କର ଯେଉଁ ବସ୍ତ୍ର ଅଳଙ୍କାର ଚନ୍ଦନ ଏସବୁ ଯାହା ସବୁ ବ୍ୟବହାର କରନ୍ତି ସବୁ ଭଗବାନଙ୍କର, ଭଗବାନଙ୍କର ଯେଉଁଟାକ ଗୋଟେ ଥାନ ଲଗେଇଲେ ସେ ଚାରିଦେଲେ ତ୍ୟାଗ କଲେ, ତେଣୁ ସେଇଟାକୁ ସେ ସବୁବେଳେ ଧାରଣ କରନ୍ତି। ତେଣୁ ଉଦ୍ଧବଙ୍କର ରଙ୍ଗ ମଧ୍ୟ କୃଷ୍ଣଙ୍କ ଭଳି ମେଘବର୍ଣ୍ଣ ଭଗବର୍ଣ୍ଣ ଶୁଭାଙ୍ଗମମ୍ ଯେଉଁଟା କୁହାଯାଇଛି ବିଷ୍ଣୁଙ୍କର ରଙ୍ଗ ଭଳି, ଉଦ୍ଧବଙ୍କ ରଙ୍ଗ ମଧ୍ୟ ସେଇଭଳି ଭାବେ ସାକ୍ଷାତ କୃଷ୍ଣ ଭଳି ଦିଶା, ଯଦି ଦୂରରୁ ଦେଖିବେ କୃଷ୍ଣ ବୋଲି ଭାବିବେ, କୃଷ୍ଣଙ୍କର ରଥ ବିମାନ ସବୁ ଆଣିକି ଆସିଛନ୍ତି ମଥୁରାରୁ ଆସିଛନ୍ତି, ତେଣୁ ସବୁ ଆସିକରି ପହଞ୍ଚିଲେ ବୃନ୍ଦାବନରେ ପହଞ୍ଚିଲେ, ବୃନ୍ଦାବନ ଲୀଳା ସବୁ ବହୁତ ପ୍ରକାର ରହିଛି। ତେଣୁ ତାପରେ ତାପରେ କ'ଣ ଅଛି, ଏକୋଇଶ ପରେ ଆଉ କ'ଣ ଅଛି, ତାପରେ ସତଚାଳିଶ ଷାଠିଏ ଦେଖ, ସତଚାଳିଶ ଷାଠିଏ ନାୟଂ ଶ୍ରୀଅଙ୍ଗୁ ନିତାଂ ତରତି ପ୍ରସାଦ ସୂର୍ଯ୍ୟୋସିତାଂ ନଳିନଗନ୍ଧା ରୁଚାଂ କୁତନ୍ୟା ରାସୋତ୍ସବେଶ ଭୁଜଦଣ୍ଡ ଗୃହୀତ କଣ୍ଠା ଲବ୍ଧା ଶିଶାଂ ଉଦଗା ସୁନ୍ଦରୀଣାମ। ଭଗବାନ ପ୍ରଥମେ ଯାଇକି ପହଞ୍ଚିଲେ ନନ୍ଦଙ୍କର ଗୃହରେ, ନନ୍ଦଆଳାରେ, ନନ୍ଦଗାଁ ଉଦ୍ଧବ ନନ୍ଦଆଳାରେ ଯାଇ ପହଞ୍ଚିଲେ, ନନ୍ଦଆଳାରେ ପହଞ୍ଚି ଦେଖିଲେ ତାଙ୍କର ସବୁକିଛି ଶୂନଶାନ କିଛି ନାହିଁ, କଥା ଇଏ ବେଶୀ କିଛି କାର୍ଯ୍ୟ ନାହିଁ, କିଛି ନାହିଁ, ଚୁପଚାପ ସବୁ ଚୁଲି ଜଳୁନି, ରୋଷେଇ ହେଉନି, ଇଏ ହେଉନି, ସବୁ ନନ୍ଦ ଏବଂ ଯଶୋଦା ସବୁବେଳେ ବ୍ଲାକ୍ କରୁଛନ୍ତି, କୃଷ୍ଣ ପଳେଇଲେ କୃଷ୍ଣ ପଳେଇଲେ, ସବୁ କରିକି ହେଉଛନ୍ତି। ତେଣୁ ଯେତେବେଳେ ଇଏ ପହଞ୍ଚିଲେ ଉଦ୍ଧବ ତାଙ୍କୁ ଦେଖିକି ତାଙ୍କ ମନ ଭାରି ଖୁସି ହେଲା, ଆଉ ରୋଷେଇବାସ ଟିକେ କରିକି ଖାଇବାକୁ ଦେଲେ, ଦେଇକି ତାପରେ କଥା ହେଲେ, କଥା ହେଇକି ନନ୍ଦଙ୍କୁ ନନ୍ଦ ସବୁବେଳେ ବିଳାପ କରୁଛନ୍ତି, ମୋର କୃଷ୍ଣ ଚାଲିଗଲେ ସେଠିକି ପଳେଇଲେ ଆଉ ଆସିବେନି। ତେଣୁ ପ୍ରଥମେ ଉଦ୍ଧବ ତାଙ୍କୁ ନିଜର ଜ୍ଞାନ ଉପଦେଶ ଦେଲେ, କହିଲେ ତମେ ଯେଉଁ କୃଷ୍ଣ ପାଇଁ ଭାଳି ହେଉଛ, କୃଷ୍ଣ ତମର ପୁତ୍ର ନୁହନ୍ତି, ସେ ହେଉଛନ୍ତି ଭଗବାନ, କ'ଣ କ'ଣରେ ବିଦ୍ୟମାନ, ସେ ସବୁଠି ଅଣୁ ପରମାଣୁ ସେ ବିଦ୍ୟମାନ। ତେଣୁ ନନ୍ଦ ମହାରାଜ କହିଲେ, କହିଲେ ଉଦ୍ଧବ ମୁଁ ତୁମକୁ ଭାବୁଥିଲି ତମେ ବହୁତ ବିଦ୍ୱାନ ବ୍ୟକ୍ତି, ତମେ ବହୁତ ଜ୍ଞାନ ଅଛି ବୋଲି ଭାବୁଥିଲି, କିନ୍ତୁ ମୁଁ ବର୍ତ୍ତମାନ ଟିକୁ ଚିନ୍ତା କରୁଛି କିନ୍ତୁ ପ୍ରତ୍ୟେକ ପ୍ରକୃତରେ ତମର ବୁଦ୍ଧିହୀନ ବ୍ୟକ୍ତି, ତମେ ଛୋଟ ବାଳକ ଭଳି। ତମର ଯେଉଁ କୃଷ୍ଣ ମୋଟର ଦୂରେଇ ଚାଲିଯାଇଛନ୍ତି, ଚାଲିଯାଇଛନ୍ତି ମୁଁ ମନ ଦୁଃଖ କରୁଛି, ଆଉ ତମେ କହୁଛ ସିଏ ମୋର ଭଗବାନ ବି, ସିଏ ଭଗବାନ ବୋଲି, ତାହେଲେ ମୁଁ ଖାଲି ପୁତ୍ରକୁ ହରେଇନି, ମୁଁ ଭଗବାନଙ୍କ ମଧ୍ୟ ହରିଦେଇଛି, ଆଉ ମୋର ଦୁଃଖ କ'ଣ ଦୂର ହେବ, ଦୁଃଖ ଅଧିକ ହେବ। ଏଇଭଳି ଭାବରେ ଯାହା, ତାପରେ ଉଦ୍ଧବ ପୁଣି କୃଷ୍ଣଙ୍କର ଯେତେବେଳେ ସନ୍ଦେଶ ଦେଲେ, ତାପରେ ସେମାନେ ଟିକିଏ ସାନ୍ତ୍ୱନା ପାଇଲେ। ତା ପରଦିନ ସକାଳେ ଏ ଗୋପୀମାନଙ୍କ ସହିତ ଦେଖା ହେଉଛି, ଗୋପୀମାନଙ୍କର ଯେଉଁ ରାଧାରାଣୀଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ଭ୍ରମର ଗୀତ ସେଇଟା କୁହନ୍ତି, ଶେଷ ଯେଉଁ ରାଧାରାଣୀ ମହାଭାବରେ ରାଧାରାଣୀ ଯେଉଁଭଳି ଭାବରେ କଥା କହୁଛନ୍ତି, ସେସବୁକୁ ଭ୍ରମର ଗୀତି ବୋଲି କୁହାଯାଇଛି, ସେଇଟାକୁ ବୁଝିବାର ଶକ୍ତି ଆମର ନାହିଁ। ଯାହା ହଉ ଏଭଳି ଭାବରେ ସବୁ ତାଙ୍କର ସବୁ ବିଳାପ ଦେଖିକିରି ରାଧାରାଣୀଙ୍କର, ତେଣୁ ସେଠି ଇଏ କହୁଛନ୍ତି, ନାୟଂ ଶ୍ରୀଅଙ୍ଗୁ ନିତାନ୍ତରତି ପ୍ରସାଦ, ନ ଅୟଂ ଶ୍ରୀ ଶ୍ରୀଓ ଅଙ୍ଗୁ ନିତାନ୍ତରତି ପ୍ରସାଦ। ଶ୍ରୀ ଲକ୍ଷ୍ମୀଦେବୀ ଯାହାଙ୍କର ବକ୍ଷସ୍ଥଳ ରହିଛନ୍ତି, ସିଏ ଯେଉଁ ଅତ୍ୟନ୍ତ ପ୍ରସାଦ, ଅତ୍ୟନ୍ତ କୃପା ଯେଉଁଟା ପାଇ ପ୍ରାପ୍ତ ହେଇନାହାନ୍ତି, ଏବଂ ସ୍ୱର ଯୋଶିତାଙ୍ଗ, ସ୍ୱର ଯୋଶିତା ହେଉଛନ୍ତି କିଏ, ସ୍ୱ ହେଉଛି ସ୍ୱର୍ଗ, ସ୍ୱର୍ଗର ଯୋଶିତ କହିଲେ ନାରୀମାନେ, ସ୍ୱର୍ଗର ନାରୀମାନେ ନଳିନଗନ୍ଧା ରୁଚାଙ୍ଗ, ତାଙ୍କ ଶରୀରରୁ କେମିତି ବାସ୍ନା ବାହାରୁଛି, ପଦ୍ମ, ପଦ୍ମ ବାସ୍ନା ହେଉଛି। ଆଉ ଅନ୍ୟ କଥା କ'ଣ କୁହାଯିବ, କୁତନ୍ୟା ରାସୋତ୍ସବେଶ ଭୁଜଦଣ୍ଡ ଗୃହୀତ କଣ୍ଠା, ଏମାନେ କେହି ରାସଲୀଳାରେ ଭଗବାନଙ୍କର କୃପା ପ୍ରାପ୍ତ ହେଇନାହାନ୍ତି, ଯାହାକି ଗୋପୀମାନେ ଭଗବାନ ତାଙ୍କୁ ଅତି ଆଦର କରିକି ଗୃହୀତ କଣ୍ଠ ତାଙ୍କର କଣ୍ଠ ଧାରଣ କରିଛନ୍ତି, ଭୁଜର ନିଜର ବାହୁରେ ତାଙ୍କର କଣ୍ଠକୁ ଧାରଣ କରିଛନ୍ତି। ଲବ୍ଧା ଶିଶାଙ୍ଗ ଉଦଭାଦ ବ୍ରଜ ସୁନ୍ଦରୀ ନାମ, ବ୍ରଜବଲ୍ଲଭୀ ନାମ ସେଥିରେ ଥିବ, ବ୍ରଜବଲ୍ଲଭୀ କୁହାଯାଉଛି, ବ୍ରଜ ସୁନ୍ଦରୀ କୁହାଯାଉଛି। ଯାହା ହଉ, ଯେଉଁ ଆଶିଷ, ଯେଉଁ କୃପା ଏ ବ୍ରଜସୁନ୍ଦରୀ ବ୍ରଜ ମଧୁବାଣେ ପ୍ରାପ୍ତ ହେଇଛନ୍ତି, ସେ ଆଶିଷ ଏମିତିକି ଲକ୍ଷ୍ମୀ ପ୍ରାପ୍ତ ହେଇନାହାନ୍ତି, ଆଉ ସୂର୍ଯ୍ୟ ସ୍ୱର୍ଗର ଅପ୍ସରା ବା ଯେଉଁ ସୁନ୍ଦରୀ ସ୍ତ୍ରୀମାନେ ଅଛନ୍ତି, ନଳିନଗନ୍ଧା ସ୍ତ୍ରୀମାନେ ଅଛନ୍ତି, ସେମାନେ ପ୍ରାପ୍ତ ହେଇନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀକୁ କହୁଛନ୍ତି, ଯଥା ସର୍ବାବତାରୀ ଶ୍ରେଷ୍ଠ ଏବ କୃଷ୍ଣ, ସର୍ବ ଅବତାର ଭିତରେ ଶ୍ରେଷ୍ଠ ହେଉଛନ୍ତି କୃଷ୍ଣ, ଗୋଚାରଣ ବାନର ବାଳକେଶ ଭୋଜିତ୍ୱ ଦଧି ଚୌର୍ଯ୍ୟ ପରସ୍ତ୍ରୀ ଚୌର୍ଯ୍ୟ ଆଦି ଲୋକବିଜ୍ଞାନ ଗୃହୀତ୍ୱ ସର୍ବସଙ୍ଗୀତ ସର୍ବୋତ୍କୃଷ୍ଟ ଶ୍ରୀମାନ ପ୍ରାପ ତଥୈବ ସର୍ବାହ୍ଲାଦିନୀ ଶକ୍ତି ଶିରୋମଣିଭୂତା ଅପି ଇମା ସ୍ତ୍ରୀ ଓ ଗୋପୀ ଗୋପସ୍ତ୍ରୀତ୍ୱ ବନଚାରିତ୍ୱ ବ୍ରଜଲୋକ ବିଖ୍ୟାତ ବ୍ୟଭିଚାରଦି ବିଜ୍ଞାନ ଗୃହୀତ୍ୱ ଲକ୍ଷ୍ୟାଦିଭ୍ୟୋପି ପରମ ସୌଭାଗ୍ୟ ଉତ୍କୃଷ୍ଟ ଶ୍ରୀମାନ ମବା ପରିତ୍ୟାହ। ସାକ୍ଷାତ ଯେମିତି କୃଷ୍ଣ ସବୁପ୍ରକାର ହୀନକର୍ମ କରୁଛନ୍ତି, ଗୋଚାରଣ କରୁଛନ୍ତି, ବାନରମାନଙ୍କ ସହିତ ଖେଳୁଛନ୍ତି, ବାଳକମାନଙ୍କ ସହିତ ଖେଳୁଛନ୍ତି, ବଣଭୋଜି କରୁଛନ୍ତି, ଦଧି ଚୋରି କରୁଛନ୍ତି, ପରସ୍ତ୍ରୀ ମଧ୍ୟ ଚୋରି କରୁଛନ୍ତି, ସବୁପ୍ରକାର ତାଙ୍କର ନିନ୍ଦା କଲେ ମଧ୍ୟ ସେ କିନ୍ତୁ ଶ୍ରେଷ୍ଠ, ସର୍ବତା ଅବତାର ଭିତରେ ଶ୍ରେଷ୍ଠ। ସେଇଭଳି ରାଧାରାଣୀଙ୍କର ମଧ୍ୟ ସେଇଭଳିଆ କୁହାହେଉଛି, ତାଙ୍କୁ ମଧ୍ୟ ବ୍ୟଭିଚାରୀ ବୋଲି କୁହାହେଉଛି, କୁଟିଳା ଜଟିଳା ରାଧାରାଣୀଙ୍କର ଶାଶୁ ହେଉଛି କିଏ, ଜଟିଳା କୁଟିଳା ତାଙ୍କର ନଣନ୍ଦ, ତେଣୁ ସମାଜ ସବୁବେଳେ ତାଙ୍କୁ ଗାଳି ଦେଉଥିଲା, ଦେଖ ହେଇଟା ବ୍ୟଭିଚାରଟା, ଏଇଟା ବ୍ୟଭିଚାରଟା, ଏଇଟା ସବୁବେଳେ କୃଷ୍ଣ ସହିତ ଯାଇ ମିଶୁଛି ଗୋପନରେ ତେଣୁ ଥରେ କୃଷ୍ଣ ରାଧାରାଣୀଙ୍କର ସତୀତ୍ୱକୁ ବଜାୟରେ ପ୍ରକାଶ କରିବା ପାଇଁ ଥରେ କ'ଣ କଲେ ଗୋଟେ ଆଣିଲେ ଗୋଟେ ମାଠିଆଟେ ଆଣିଲେ ସେଥିରେ 100 କଣା ଅଛି କହିଲେ ଏଇ କଣା ଛିଦ୍ର ପାତ୍ରରେ ମାଠିଆ ପାଇଁ ଯେ ଯମୁନାର ଜଳ ଆଣିପାରିବେ ଯାଏ ପାଣି ଟୋପେ ପାଣି ପଡ଼ିବନି ସିଏ ହେଉଛି ପ୍ରକୃତ ଶକ୍ତି କୁଟିଳା ଜଟିଳା ସମସ୍ତେ ଚେଷ୍ଟା କଲେ ଦେଖିଲା ବେଳକୁ ସବୁ ପାଣି ଚାଲିଯାଇଛି ଏଠି ପହଞ୍ଚିଗଲେ କିନ୍ତୁ ରାଧାରାଣୀ ଯେତେବେଳେ ଯାଇକି ଆଣିଲେ ଗୋଟେ ଠୋପରି ପାଣି ପଡ଼ିଲାନି ତେଣୁ ରାଧାରାଣୀଙ୍କର ଶ୍ରେଷ୍ଠତ୍ୱ ଏଠି ପ୍ରତିପାଦନ ହେଇଛି ତେଣୁ ତା ପର ଶ୍ଳୋକରେ ସେ ପ୍ରାର୍ଥନା କରିବେ ସେ ଗୋପୀମାନଙ୍କର ପାଦରାଣୀଙ୍କୁ ପ୍ରାର୍ଥନା କରିବେ ଆଶା ମହୋ ଚରଣ ରେଣୁ ଯୁଷାଂ ହଂ ଶ୍ୟାମ ବୃନ୍ଦାବନେ କିମପି ଗୋଳ୍ମଲତୋ ଔଷଧୀନାମ ଯାଦୁସ୍ତଚ୍ୟୁସନାର୍ଯ୍ୟ ପତଞ୍ଜହିତ୍ୱା ଭେଜୁ ମୁକୁନ୍ଦ ପଦଭି ସ୍ତୁତିଭିର୍ମୋଜ୍ଞାମ ଓଂ ନମୋ ଭଗବତେ ବାସୁଦେବାୟ।